ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ବିଜ୍ଞାନ ଏବଂ ମହାକାଶ ପିଲାଙ୍କ ମନରେ ନୂଆ ଉନ୍ମାଦ ସୃଷ୍ଟି କରିଛି କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ହସ୍ତତନ୍ତ ଶିଳ୍ପ ଏବଂ ସଂକୀର୍ତ୍ତନର କଲେ ପ୍ରଶଂସା। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥିରେ ସମଗ୍ର ଦେଶ ଅର୍ପଣ କରୁଛି ଶ୍ରଦ୍ଧାଞ୍ଜଳି। କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ। ଏବଂ ଉପରମୁଣ୍ଡରେ ବର୍ଷା ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି, ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଜ୍ଞାନ ଏବଂ ମହାକାଶକୁ ନେଇ ପିଲାଙ୍କ ମନରେ ନୂଆ ଜିଜ୍ଞାସା ଜାଗ୍ରତ ହୋଇଛି। ଆକାଶବାଣୀର ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଇନ୍ସପାୟାର ମାନକ ଅଭିଯାନ ଉପରେ ଆଲୋକପାତ କରି କହିଛନ୍ତି, ପିଲାଙ୍କ ମଧ୍ୟରେ ନବ ଉନ୍ମେଷକୁ ଏହି ଅଭିଯାନ ପ୍ରୋହାହନ ପ୍ରଦାନ କରୁଛି। ଇତିମଧ୍ୟରେ ଏହି ଅଭିଯାନରେ ଲକ୍ଷାଧିକ ଛାତ୍ରଛାତ୍ରୀ ଯୋଡ଼ି ହୋଇସାରିଛନ୍ତି। ବିଜ୍ଞାନ, କ୍ରୀଡ଼ା, ସଂସ୍କୃତି ଏଭଳି ବିଭିନ୍ନ କ୍ଷେତ୍ରରେ ଗତ କିଛିଦିନ ମଧ୍ୟରେ ହୋଇଥିବା ପରିବର୍ତ୍ତନ ଭାରତକୁ ଗର୍ବିତ କରିଛି। ଶ୍ରୀ ମୋଦି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ଉପରେ ଆଲୋକପାତ କରିଛନ୍ତି। ଆସନ୍ତା ମାସ 23 ତାରିଖରେ ଜାତୀୟ ମହାକାଶ ଦିବସ ପାଳନ କରାଯିବ, ଏ ନେଇ ନମୋ ଆପ୍ରେ ବାର୍ତ୍ତା ପଠାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ଚଳିତ ବର୍ଷ ଏହି ଦିବସ ପାଳନର 10 ବର୍ଷ ପୂର୍ତ୍ତି ପାଳିତ ହେବ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରେ ହସ୍ତତନ୍ତ ଶିଳ୍ପ ସହ ଜଡ଼ିତ ସଫଳତାର କାହାଣୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଓଡ଼ିଶାର ମୟୂରଭଞ୍ଜରେ 650ରୁ ଅଧିକ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ୀକୁ ପୁନର୍ଜୀବିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ମହିଳାମାନେ ଅର୍ଥ ଉପାର୍ଜନ ସହ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।
देश की ताकत बन रहा है। इन 10 वर्षों में देश के अलग अलग हिस्सों में इस सेक्टर से जुड़े लाखों लोगों ने सफलता की कई गाथाएं लिखी है। उड़ीसा के मयूरभंज में भी सफलता की ऐसी ही कहानी है। 650 से ज्यादा आदिवासी महिलाओं ने संथाली साड़ी को फिर से जीवित किया है। अब ये महिलाएं हर महीने हजारों रुपये कमा रही है। ये सिर्फ कपड़ा नहीं बना रही, अपनी पहचान गढ़ रही है।
ଆସନ୍ତା ମାସରେ ପାଳନ କରାଯିବାକୁ ଥିବା ଅନ୍ୟାନ୍ୟ ଦିବସଗୁଡ଼ିକ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର ପାଇଁ ଭାରତ ଆତ୍ମନିର୍ଭରଶୀଳତାର ପଥ ଦେଇ ଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆତ୍ମନିର୍ଭର ଭାରତର ସବୁଠାରୁ ବଡ଼ ଆଧାର ହେଉଛି ଭୋକାଲ୍ ଫର୍ ଲୋକାଲ୍, ଏଥିପାଇଁ ସଂକଳ୍ପବଦ୍ଧ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଲୋକଗୀତ ଏବଂ ପରମ୍ପରାରେ ଦେଶର ବିବିଧତାର ସବୁଠାରୁ ସୁନ୍ଦର ଝଲକ ଦେଖିବା ମିଳିଥାଏ। ଏହାର ଏକ ଅଂଶ ହେଉଛି ଆମର ଭଜନ ଓ କୀର୍ତ୍ତନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀର ଉଦାହରଣ ଦେଇଛନ୍ତି। ଭକ୍ତି ସହିତ ଏହି ସଂକୀର୍ତ୍ତନ ମଣ୍ଡଳୀ ପରିବେଶ ସୁରକ୍ଷାର ମନ୍ତ୍ର ପ୍ରଚାର କରୁଛି। ଏହାର ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଓଡ଼ିଶା କେ କେଉଁଝର ଜିଲ୍ଲେ ମେ ରାଧା କୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ନାମ କି ଏକ ଟୋଲି ହେ। ଭକ୍ତି କେ ସାଥ ସାଥ ୟେ ଟୋଲି ଆଜ ପର୍ଯ୍ୟାବରଣ ସଂରକ୍ଷଣ କା ଭି ମନ୍ତ୍ର ଜପ ରହି ହେ। ଇସ ପହଲ କି ପ୍ରେରଣା ହେ ପ୍ରମିଳା ପ୍ରଧାନ ଜୀ। ଜଙ୍ଗଲ ଔର ପର୍ଯ୍ୟାବରଣ କି ରକ୍ଷା କେ ଲିଏ ଉନ୍ହୋନେ ପାରମ୍ପରିକ ଗୀତୋଁ ମେ ନୟେ ବୋଲ ଯୋଡେ, ନୟେ ସନ୍ଦେଶ ଯୋଡେ। ଗୀତୋଁ କେ ମାଧ୍ୟମ ସେ ଲୋଗୋଁ କୋ ସମଝାୟା କି ଜଙ୍ଗଲ ମେ ଲଗନେ ୱାଲି ଆଗ ସେ କିତନା ନୁକସାନ ହୋତା ହେ। ୟେ ଉଦାହରଣ ହମେ ୟାଦ ଦିଲାତା ହେ କି हमारी लोक परंपराएं कोई बीते युग की चीज नहीं है, इनमें आज भी समाज को दिशा देने की शक्ति है।
ପ୍ରଧାନମନ୍ତ୍ରୀ ଦେଶର ସଂସ୍କୃତି, ପରମ୍ପରା ଏବଂ ପାଣ୍ଡୁଲିପିଗୁଡ଼ିକର ସଂରକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ ବିଶ୍ୱ ପୁଲିସ୍ ଏବଂ ଫାୟାର ଗେମ୍ସ ଉପରେ ଆଲୋକପାତ କରିଛନ୍ତି। ଆମେରିକାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ 600ଟି ପଦକ ଜିତି ଇତିହାସ ସୃଷ୍ଟି କରିଛି। 71ଟି ଦେଶ ମଧ୍ୟରୁ ଭାରତ ତୃତୀୟ ସ୍ଥାନରେ ରହିବା ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଖେଲୋ ଭାରତ ନୀତି 2025 ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ କ୍ରୀଡ଼ାବିତ୍କୁ ପ୍ରୋହାହନ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପର୍ବପର୍ବାଣୀ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନାଗପଞ୍ଚମୀ, ରକ୍ଷାବନ୍ଧନ ଏବଂ ଜନ୍ମାଷ୍ଟମୀ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ବୈଜ୍ଞାନିକ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଆଜି ଦଶମ ପୁଣ୍ୟତିଥି। ଏହି ଅବସରରେ ସମଗ୍ର ଦେଶ ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଭାରତର ମହାକାଶ ଏବଂ କ୍ଷେପଣାସ୍ତ୍ର ବିକାଶ କ୍ଷେତ୍ରରେ ଡକ୍ଟର କଲାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଡକ୍ଟର କଲାମଙ୍କୁ ମଧ୍ୟ ଭାରତର ମିଜାଇଲ୍ ମ୍ୟାନ୍ ଭାବେ କ୍ଷେପଣାସ୍ତ୍ରର ଜନକ ବୋଲି କୁହାଯାଏ। 2015 ଆଜିର ଦିବସରେ ସେ ଇହଲୀଳା ସମ୍ବରଣ କରିଥିଲେ। ଡକ୍ଟର କଲାମଙ୍କ ପୁଣ୍ୟତିଥି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଡକ୍ଟର କଲାମଙ୍କ ଆଦର୍ଶ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ଭାରତରତ୍ନ ଡକ୍ଟର କଲାମଙ୍କ ସ୍କୃତିଚାରଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଥିବା ତଥା ମିସାଇଲ୍ ମ୍ୟାନ୍ ଭାବେ ସୁପରିଚିତ ଡକ୍ଟର କଲାମଙ୍କ ପୁଣ୍ୟତିଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କର ସ୍କୃତିଚାରଣ କରିଛନ୍ତି। ଡକ୍ଟର କଲାମଙ୍କ ବୈଜ୍ଞାନିକ ଚିନ୍ତାଧାରା ଦେଶ ପାଇଁ ଏକ ଆଦର୍ଶ ଉଦାହରଣ ଥିଲା। ଭାରତକୁ ରକ୍ଷା, ଅନ୍ତରୀକ୍ଷ ଓ ଶିକ୍ଷା କ୍ଷେତ୍ରରେ ସେ ଏକ ନୂଆ ଦିଗନ୍ତ ଦେଇଥିଲେ। ତାଙ୍କର ସରଳତା, ସଚ୍ଚୋଟତା ଏବଂ ଦେଶପ୍ରେମ ଆଗାମୀ ପିଢ଼ିମାନଙ୍କୁ ସର୍ବଦା ପ୍ରେରଣା ଦେଉଥିବ ବୋଲି ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳର ସ୍ଥାପନା ଦିବସ ଆଜି ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଆର୍ପିଏଫ୍ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଅଖଣ୍ଡତା ରକ୍ଷା ଦିଗରେ ସିଆର୍ପିଏଫ୍ ଯବାନଙ୍କ ସମର୍ପଣ ଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭୁବନେଶ୍ୱରସ୍ଥିତ ସିଆର୍ପିଏଫ୍ ବାଟାଲିୟନ୍ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଆର୍ପିଏଫ୍ର ବୀର ଓ ନିଷ୍ଠାବାନ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜାତିର ସୁରକ୍ଷାକୁ ନିଜର ଧର୍ମ ଓ କର୍ତ୍ତବ୍ୟ ଭାବେ ଗ୍ରହଣ କରିଥିବାରୁ ଯବାନଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ସିଆର୍ପିଏଫ୍ ଦେଶର ଏକତା ଓ ଅଖଣ୍ଡତାର ପ୍ରତୀକ ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲ୍ଲାରେ 12 ବାଟାଲିୟନ୍ ସିଆର୍ପିଏଫ୍ ପକ୍ଷରୁ ଆଜି ଫିଟ୍ ଇଣ୍ଡିଆ ସାଇକେଲ୍ ର୍ୟାଲି ଅନୁଷ୍ଠିତ ହୋଇଛି। ସିଆର୍ପିଏଫ୍ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନୁଷ୍ଠିତ ଏହି ର୍ୟାଲିକୁ କମାଣ୍ଡାଣ୍ଟ ଏନ୍କେ ପ୍ରସାଦ ଶୁଭାରମ୍ଭ କରିଥିଲେ। ସିଆର୍ପିଏଫ୍ କ୍ୟାମ୍ପରୁ ବାହାରିଥିବା ଏହି ର୍ୟାଲି ପରିବେଶ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ନେଇ ସହର ପରିକ୍ରମା କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିଲାଗି 1000 ଜଣ ଆବେଦନକାରୀ ଅନ୍ଲାଇନ୍ ଜରିଆରେ ନାମ ପଞ୍ଜୀକରଣ କରିଛନ୍ତି। ଆସନ୍ତାକାଲି ସକାଳ 8:00 ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଉତ୍ତରାଞ୍ଚଳର କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ଅନେକ ଗାଁ ଜଳମଗ୍ନ ହେବା ସହ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଛି। ଯାଜପୁର ଜିଲ୍ଲା ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଂକେତ ଅତିକ୍ରମ କରିଥିଲେ ମଧ୍ୟ ଏବେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ସେଠାରେ ବିପଦ ସଂକେତ 18.33 ମିଟର ଥିବାବେଳେ ଏବେ ଜଳସ୍ତର 18.18 ମିଟର ରହିଛି। ବୈତରଣୀ ଶାଖା ନଦୀ କାଣୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଅନେକ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ହୀରାକୁଦ ଡ୍ୟାମ୍ରୁ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ କଟକ ଜିଲ୍ଲା ଭଟ୍ଟାରିକା ମନ୍ଦିର ପ୍ରଭାବିତ ହୋଇଛି। ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକରେ ଜଳକା ନଦୀରେ ବନ୍ୟା ଦେଖାଦେଇଛି। ବନ୍ୟାଜଳ ଯେଭଳି ଅଧିକ ଅଞ୍ଚଳକୁ ନ ବ୍ୟାପିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲିବସ୍ତା ଏବଂ ବାଉଁଶ ବଳୟ ବ୍ୟବହାର କରାଯାଉଛି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି,
କୌଣସି ବ୍ଲକ ହେଡ୍କ୍ୱାର୍ଟର୍ସରେ 50 ମିଲିମିଟରରୁ ଅଧିକ ବର୍ଷା ଗତକାଲି ରେକର୍ଡ ହୋଇନାହିଁ। ତେଣୁକରି ସେହି ହିସାବରେ ବନ୍ୟା ଜଳ ମଧ୍ୟ କମିବାରେ ଆରମ୍ଭ କରିଛି। କନ୍ଷ୍ଟାଣ୍ଟଲି ମନିଟରିଂ କରୁଛୁ, ଜୟଘାଟରେ ଜଳସ୍ତର ଅଛି ସେଟା ଧୀରେ ଧୀରେ ବଢୁଛି। 11.4 ମିଟର ହେବ ଆଜି ରାତି 9:00। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର ଏହି ବ୍ଲକ ଗୁଡ଼ାକ ପ୍ରଭାବିତ ହେବେ। ଜିଲ୍ଲାପାଳଙ୍କ ସହିତ ମୁଁ ଯୋଗାଯୋଗରେ ବି ଅଛି, ସେଠି ଆମର କ୍ଷେତ୍ର ଅଧିକାରୀ କ୍ଷେତ୍ର ପରିଦର୍ଶନ କରୁଛନ୍ତି, ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ସହିତ ମିଶିକରି ଆମେ ସେଠି କାମ କରିବୁ।
ମୁଖ୍ୟ ସମ୍ବାଦ ପୁଣି ଥରେ, ବିଜ୍ଞାନ ଏବଂ ମହାକାଶ ପିଲାଙ୍କ ମନରେ ନୂଆ ଉନ୍ମାଦ ସୃଷ୍ଟି କରିଛି କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ହସ୍ତତନ୍ତ ଶିଳ୍ପ ଏବଂ ସଂକୀର୍ତ୍ତନର କଲେ ପ୍ରଶଂସା। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥିରେ ସମଗ୍ର ଦେଶ ଅର୍ପଣ କରୁଛି ଶ୍ରଦ୍ଧାଞ୍ଜଳି। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ। ଏବଂ ଉପରମୁଣ୍ଡରେ ବର୍ଷା ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ। ନମସ୍କାର।